ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। 2047 ମସିହା ତକ ଓଡ଼ିଶାର ବନ୍ଦର କ୍ଷମତା 500 ନିୟୁତ ଟନ୍କେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ଭାରତ ସାମୁଦ୍ରିକ ସପ୍ତାହ 2025 ରାଜ୍ୟ ବନ୍ଦର ଭିତ୍ତିକ ପ୍ରକଳ୍ପର ବିକାଶ ଲାଗି 50,000 କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ହୋଇଥିବା ବାତ୍ୟା ମୁନ୍ଥା ଆଇବାକାଲ ଆହୁରି ବରକସ ହୋଇପାରେ। ବାତ୍ୟା ପ୍ରଭାବଥି 8 ଜିଲ୍ଲାର ଜବରବର୍ଷା ଅନୁମାନ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। 2 ଖେପେ 12 ରାଜ୍ୟର ହେବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ। ଆଉ ରାଜ୍ୟ ଆଷ୍ଠାନୁ ପାଳନ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏଥର ପୂରା ଖବର। 2047 ମସିହା ତକ ଓଡ଼ିଶାର ବନ୍ଦର କ୍ଷମତା 500 ନିୟୁତ ଟନ୍କେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ମହାରାଷ୍ଟ୍ରର ମୁମ୍ବାଇଠାରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀଠି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ନୂଆ ଓଡ଼ିଶା ଇହାଦେ ବହୁଟେ ସଂଯୋଗର ପ୍ରତୀକ ବନିସାରିଛି। ଓଡ଼ିଶାନ ଗୋଟେ ବର୍କସ ବନ୍ଦର ଭିତ୍ତିକ ଅର୍ଥନୀତି ବନାବାର ଦିଗେ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ। ଓଡ଼ିଶାର 575 କିଲୋମିଟର ଲମ୍ବା ସମୁଦ୍ର ଖଣିର ବିକାଶ ସହିତ ପୂର୍ବ ଭାରତର ରାଜ୍ୟ ଇହାଦେ ମେରିଟାଇମ୍ ଗେଟ୍ୱେ ଭାବେ ଉଭା ହୋଇଛି। ଏବେ 25 ବର୍ଷରେ ଭାରତର ବିକାଶ ଯାତ୍ରାଥି ଓଡ଼ିଶା ଆହୁରି ବର୍କସ ଭାବେ ସାମିଲ ହେବା ବୋଲି ମୁଖ୍ୟମନ୍ତ୍ରୀ
କହିଛନ୍। ବଲ୍କି ବିକାଶ ଓ ବୈଦେଶିକ ବାଣିଜ୍ୟ ମେ ଭାରତ କି ପୁନରୁତ୍ଥାନ ଯାତ୍ରା କି ୟେ ପ୍ରତୀକ ହେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ କେ ଦୂରଦର୍ଶୀ ନେତୃତ୍ୱ ମେ ଭାରତ ନେ ସାମୁଦ୍ରିକ କ୍ଷେତ୍ର କୋ ରାଷ୍ଟ୍ରୀୟ ବିକାଶ କି ଧୁରି ବନାୟା ହେ। ପୋର୍ଟସ ଫର ପ୍ରସ୍ପରିଟି ଶିପିଂ ଫର ଆତ୍ମ ଭାରତ କା ମନ୍ତ୍ର ଆଜ ଭାରତ କୋ ବୈଦେଶିକ ବ୍ୟାପାର କେ ନୟ ମାନଚିତ୍ର ପର ସ୍ଥାପିତ କର ରହା ହେ। ସାଗରମାଲା ଭାରତମାଲା ଓ ବ୍ଲୁ ଇକୋନୋମି ଜୈସେ ଅଭିନବ ଯୋଜନା ନେ ହମାରେ ତଟୀୟ ରାଜ୍ୟ କି ଅର୍ଥ ବ୍ୟବସ୍ଥା କୋ ନଇ ଉର୍ଜା ଦି ହେ। ଓଡ଼ିଶା କି ପରିପ୍ରେକ୍ଷୀ ମେ ହମାରା ପାସ 575 କିଲୋମିଟର ଲମ୍ବା କୋଷ୍ଟ ଲାଇନ ହେ ଓ ହମ ତେଜି ସେ ହମାରା ପୂର୍ବ ପ୍ରାନ୍ତ ମେ ଭାରତ କେ ମେରିଟାଇମ ଗେଟ୍ୱେ କେ ରୂପ ମେ ଉଭର ରହେ ହେ।
ସମାରୋହଥି ରାଜ୍ୟ ବନ୍ଦର ଭିତ୍ତିକ ପ୍ରକଳ୍ପର ବିକାଶ ଲାଗି 50,000 କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ଶ୍ରୀ ମାଝୀ ଓଡ଼ିଶା ପାଭିଲିୟନ୍କେ ଉଦ୍ଘାଟନ କରିଛନ୍। ପାଭିଲିୟନ୍ ପ୍ରଦର୍ଶିତ ହୋଇଥିବା ରାଜ୍ୟର ଗୌରବମୟ ନୌବାଣିଜ୍ୟ ପରମ୍ପରା ଝଲକ ଦେଖିକରି ସେ ପ୍ରଶଂସା କରିଛନ୍। କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାରତ ନିଜର ରଣନୈତିକ ସମୁଦ୍ର ସ୍ଥିତି, ଗଣତାନ୍ତ୍ରିକ ସ୍ଥିରତା, ବର୍କସ ନୌସେନା ସାମର୍ଥ୍ୟ ଲାଗି ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଉ ବିଶ୍ୱ ଦକ୍ଷିଣ ରାଷ୍ଟ୍ର ଭିତରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାମ କରୁଛି ବୋଲି କହିଛନ୍। ସମାବେଶଟି 85 ଦେଶର 500 ଅତକା ପ୍ରଦର୍ଶକ ଆଉ 45 ଫୋରମ ଭାଗ ନେଇଛନ୍। ଆଇବା ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଖାସ ପୂର୍ଣ୍ଣାଙ୍ଗ ଅଧିବେଶନକେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ହୋଇଥିବା ବାତ୍ୟା ମୁନ୍ଥା ଏଛେନ୍ତକ ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ 600 କିଲୋମିଟର ଆଉ ଓଡ଼ିଶାର ଗୋପାଳପୁରରୁ 700 କିଲୋମିଟର ଦୂରରେ ରହିଛି। ଆଇବାକାଲି ସକାଳ ତକ ଏଟା ଆହୁରି ବର୍କସ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ବାତ୍ୟାର ପ୍ରଭାବଟି ଆଜ ଦିନ ବେଳୁ ଭିନ୍ ଭିନ୍ ଜିଲ୍ଲାର ବର୍ଷା ମୂଲ ହୋଇଯାଇଛି। ବାତ୍ୟା ମୁନ୍ଥାର ମୁକାବିଲା ଲାଗି ଆଜ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରିଚାଳନାଥି ସମୀକ୍ଷା ବୈଠକ ହୋଇଯାଇଛି। ବୈଠକ ଉତ୍ତରୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଆଇବାକାଲ ବାତ୍ୟା ମୁନ୍ଥା ଆନ୍ଧ୍ରପ୍ରଦେଶକେ ପହଞ୍ଚବା, ଓଡ଼ିଶାନ ଭିଲ୍ ଇତାର ପ୍ରଭାବ ରହିବା। ସବୁନୁ ଜହ ପ୍ରଭାବିତ ହେବାରକେ ଥିବା କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ ଆଉ ନବରଙ୍ଗପୁର ଜିଲ୍ଲାର ତୟାରୀ ଶେଷ କ୍ଷେପ୍ତି ପହଞ୍ଚିଛି। 128 ଓଡ୍ରାଫ, ଏନ୍ଡିଆର୍ଏଫ୍ ଆଉ ଅଗ୍ନିଶମ ଦଲ ଇ ଜିଲ୍ଲାମାନଙ୍କେ ମୁତୟନ ଅଛନ୍। ସ୍ଥିତିକେ ନଜରଠି ରଖିକରି କଟକ ମୁଣ୍ଡୁଲିନୁ ଆଉ 5 ଏନ୍ଡିଆର୍ଏଫ୍ ଟିମ୍ ଦକ୍ଷିଣ ଓଡ଼ିଶାର 8 ଜିଲ୍ଲାକେ ଯାଇଛନ୍ ବୋଲି ଶ୍ରୀ ପୂଜାରୀ କହିଛନ୍।
ଯୋଉ ସ୍ଥାନକୁ ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ଏବଂ ପାଣି ଘେରରେ ରହିବାର ସମ୍ଭାବନା ଅଛି ବୋଲିକରି ପୂର୍ବ ଅନୁମାନ ଲଗାଇଛନ୍ତି, ସେମାନଙ୍କୁ ଆମର ପରାମର୍ଶ, ସେମାନେ ସ୍ୱଇଚ୍ଛାରେ ନିକଟତମ ରିଲିଫ ସେଣ୍ଟରକୁ ପଳେଇ ଆସନ୍ତୁ ଏବଂ ଯେଉଁମାନଙ୍କର ଘର ଭିତରେ ରହିବାଟା ବିପଦ ପ୍ରବଳ ବର୍ଷା ସମୟରେ ମାନେ ମଧ୍ୟ ରିଲିଫ ସେଣ୍ଟରକୁ ପଳେଇ ଆସନ୍ତୁ। ପୋଲିସ ପ୍ରଶାସନ ମଧ୍ୟ ପୁରା ସଜାଗ ଅଛି, ଯେଉଁମାନେ ଘର ଛାଡ଼ିକରି ରିଲିଫ ସେଣ୍ଟରକୁ ଆସିବେ ଏବଂ ଯେତେଦିନ ରହିବେ ସେତେଦିନ ପର୍ଯ୍ୟନ୍ତ ସେମାନଙ୍କର ଘରର ସମ୍ପତ୍ତିର ସୁରକ୍ଷା ମଧ୍ୟ ଓଡ଼ିଶା ପୋଲିସ କରିବ।
ଏହି ଅବସରରେ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂହ କହିଛନ୍ ରେଡ୍ ଜୋନ୍ ଥିବା 8 ଜୋନ୍ର 200 ବାତ୍ୟା ଆଶ୍ରୟସ୍ଥଳୀ ତୟାର କରାଯାଇଛି। ଏହି ଜିଲ୍ଲାମାନଙ୍କେ ଆଇବା 30 ତାରିଖ ତକ ସବୁ ବିଦ୍ୟାଳୟ ଆଉ ଅଙ୍ଗନବାଡ଼ି କେନ୍ଦ୍ରକେ ବନ୍ଦ କରବାରକେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ସିଂହ କହିଛନ୍। ସେଆଡ଼େ ବାତ୍ୟା ମନ୍ଥାକେ ନେଇକରି କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫ ସବୁ ପ୍ରକାର ତୟାରୀ କରାଯାଇଛି। ବାତ୍ୟାଥି ନୁକସାନ ହେବାରକେ ଥିବା 117 ଗାଁକେ ଚିହ୍ନଟ କରାଯାଇଛି। ଇତର ସହିତ ଜିଲ୍ଲା 96 ବାତ୍ୟା ଆଶ୍ରୟସ୍ଥଳୀ ଆଉ 4 ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ତିଆରି କରାଯାଇଛି। ସବୁ ଜାଗାର ବିଡିଓମାନେ ସିଧାସଳଖ ସ୍ଥିତି ଉପରେ ନଜର ରଖିବେ। ଲୋକଙ୍କ ଲାଗି ଖାଇବାର ବ୍ୟବସ୍ଥା ବିଲ୍ କରାଯାଉଛି। ଜିଲ୍ଲା ପ୍ରଶାସନ ତରଫ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ବୁର୍ଲାଠାରେ ଥିବା ଟିପିଡବ୍ଲ୍ୟୁ ଓଡିଏଲ୍ ତରଫ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଇତର ସହିତ ଜିଲ୍ଲା ବିଭାଗ ତରଫ ବିଦ୍ୟୁତ୍ ଯୋଗାଣ ସ୍ଥିତି ଉପରେ ବି ନଜର ରଖାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଖୁବ୍ ଜଲ୍ଦି 12 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 2 ଖେପେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗୁ କରାଯିବା ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ସୂଚନା ଦେଇଛନ୍। ନୂଆଦିଲ୍ଲୀର ସାମ୍ବାଦିକ ସମ୍ମିଳନୀ ନିର୍ବାଚନ ଆୟୁକ୍ତ କହିଛନ୍ ବିହାରର ସଫଳତାର ସହିତ ଏସ୍ଆଇଆର୍ ଲାଗୁ ହୋଇଛି। ଏଥି ବିହାରର 7 ଭୋଟର ଭାଗ ନେଇଛନ୍। ନକଲି ଭୋଟରମାନଙ୍କୁ ବାଦ୍ ଦେବା ଲାଗି ଏସ୍ଆଇଆର୍ ବଡ଼ ଭୂମିକା ନେଉଛି। ଖେପ୍ ଖେପ୍ କରି ସାରା ରାଜ୍ୟରେ ଇତାକେ ଲାଗୁ କରାଯିବା। ଏସ୍ଆଇଆର୍ ଲାଗୁ କରିବା ଲାଗି ଆଇବା କାଲିଠାରୁ ବ୍ଲକ୍ ସ୍ତର ଅଧିକାରୀମାନଙ୍କର ତାଲିମ ମୂଲ ହେବା ବୋଲି ଆୟୁକ୍ତ କହିଛନ୍ତି। ରାଜ୍ୟ ସରକାରଙ୍କ ତରଫ ଆଜିଠାରୁ ଦୁର୍ନୀତି ନିବାରଣ ସଚେତନତା ହପ୍ତା ମୂଲ ହୋଇଛି। ଦୁର୍ନୀତି ନିବାରଣ ଆମର ସାମୁହିକ ଦାୟିତ୍ୱ ବାର୍ତ୍ତା ନେଇକରି ସଚେତନତା ଅଭିଯାନ 2 ତାରିଖ ତକ ଚାଲବା। ଏ ଅବସରରେ ଭିନ୍ ଭିନ୍ ବିଭାଗ ତରଫ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନର ଏ ଅବସରରେ ଆଜି ଶପଥ ପାଠ କରାଯାଇଥିଲା। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ଆଉ ଯୋଜନା ସଂଯୋଜନା ବିଭାଗର ଅଧିକାରୀ କର୍ମଚାରୀମାନେ ଦୁର୍ନୀତି ବିରୋଧୀ ଶପଥ ପାଠ କରିଥିଲେ। ସେନ୍ତା ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗ ସୂଚନା ଆଉ ଲୋକସମ୍ପର୍କ ବିଭାଗ ସହିତ ଭିନ୍ ଭିନ୍ ବିଭାଗ ତରଫ ଶପଥ ପାଠ କାର୍ଯ୍ୟକ୍ରମ ହୋଇଯାଇଛି। ଆଇବାକାଲି ଲୋକସେବା ଭବନଠାରେ ହେବାରକେ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ବିରୋଧୀ ଶପଥ ପାଠ କରାବେ। ସମ୍ବଲପୁର ରେଲମଣ୍ଡଳ ତରଫ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ଅତିରିକ୍ତ ମଣ୍ଡଳ ରେଲ୍ ପ୍ରବନ୍ଧକ ମଞ୍ଜିତ ସିଂ ସୋନୱାଲ ଅଧିକାରୀ ଆଉ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁର୍ନୀତି ନିବାରଣ ବିଭାଗ ତରଫ ଦୁର୍ନୀତି ନିବାରଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଦୁର୍ନୀତି ନିବାରଣ ଉପ ଆରକ୍ଷୀ ଅଧୀକ୍ଷକ ସୁରେଶ କୁମାର କହଁର ରଥର ଶୁଭାରମ୍ଭ କରିଛନ୍। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଶପଥ ପାଠ କରାଯାଇଥିଲା। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ଏହି ଅବସରରେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଯାଇଛି। ଭୁବନେଶ୍ୱର ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟଠାରେ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଲାଗି 5 ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କ ଧନ୍ଦାମୂଳକ ଶିକ୍ଷାର ମହତ୍ତ୍ୱ ବାବଦେ ବୁଝାଇଥିଲେ। ପୁରୀ ଶ୍ରୀମନ୍ଦିର ଆଜି ଅବକାଶ ନୀତି ଉତ୍ରୁ ମହାପୁରୁମାନେ ହରିହର ଭେଷତି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ପରମ୍ପରା ଅନୁସାରେ କାର୍ତ୍ତିକ ମାସର ଦିଆଲି ଉଆଁସ ଉତ୍ରୁ ଉଜ୍ଜଳ ପଖର ଦଶମୀ ତିଥି ତକ ରତ୍ନସିଂହାସନ୍ତି ଶ୍ରୀଜଗନ୍ନାଥ ଆଉ ଶ୍ରୀବଳଭଦ୍ରଙ୍କୁ ହରିହର ବେଶ କରାଯିବାର ବିଧି ରହିଛି। ବଡ଼ ମହାପୁରୁ ଅଧା ଧୋବ ଆର୍ ଅଧା କଲା ବେଶି 32 ରକମର ସୁନା ଅଳଙ୍କାର ପିନ୍ଧିଛନ୍। ପୁଷ୍ପାଳକ ସେବକମାନେ ହରିହର ବେଶ ଆଉ ରାଧା ଦାମୋଦର ବେଶି ମହାପୁରୁମାନଙ୍କୁ ସଜେଇଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ମିଳିତ ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ କାର୍ଯ୍ୟାଳୟ ହୋଇଥିବା ଜନଶୁଣାଣି ଶିବିରଟି 53 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା କଣ୍ଡାମାଲ ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିର ହୋଇଯାଇଛି। ଏହି ଅବସରରେ ଅଧିକାରୀମାନେ ଲୋକଙ୍କର ଅଭିଯୋଗ ଶୁଣିଥିଲେ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ପହିଲା ଦିନ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କିର୍ମିରାଠାରେ ହୋଇଥିବା ଜନଶୁଣାଣି ଶିବିରଟି 58 ଅଭିଯୋଗ ଆସିଥିଲା। ଏହି ଅବସରରେ 2 ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ଚେୟାର ଯୋଗେ ଦିଆଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର 150 ଜୟନ୍ତୀ ସମାରୋହ ଆଇବା 31 ତାରିଖ ବୌଦ୍ଧ ଜିଲ୍ଲାର ଧୁମ୍ଧାମ୍ଥି ପାଳନ କରାଯିବା। ଇତାର ସହିତ ନଭେମ୍ବର 10 ତାରିଖ ଦିନ 10 ପଦଯାତ୍ରାର ଆୟୋଜନ କରାଯିବା। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆଜି ବୌଦ୍ଧନ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏ ବାବଦେ ସୂଚନା ଦିଆଯାଇଛି। 2047 ତକ ଓଡ଼ିଶାର ବନ୍ଦର କ୍ଷମତା 500 ନିୟୁତ ଟନ୍କେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି କହିଲେ ମୁଖ୍ୟମନ୍ତ୍ରୀ। ଭାରତ ସାମୁଦ୍ରିକ ସପ୍ତାହ 2025 ରାଜ୍ୟ ବନ୍ଦର ଭିତ୍ତିକ ପ୍ରକଳ୍ପର ବିକାଶ ଲାଗି 50,000 କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ହୋଇଥିବା ବାତ୍ୟା ମନ୍ଥା ଆଇବାକାଲ ଆହୁରି ବରକସ ହୋଇପାରେ। ବାତ୍ୟା ପ୍ରଭାବତି ଆଠଟା ଜିଲ୍ଲାନ ଜବର ବର୍ଷା ଅନୁମାନ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଦୁଇ ନମ୍ବର କ୍ଷେପେ ବାରଟା ରାଜ୍ୟନ ହେବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଉ ରାଜ୍ୟ ଆସନ ପାଳନ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।